ଦେବେ ମୋ ନାମ ମମତା ନାୟକ, ମୁଁ ଶ୍ୟାମପୁର ରୁ କହୁଛି। ଆଉ ଆମର କୂଅ ଗୁଡାକ ଅଛି, ତାକୁ କେମିତି ତାର ବ୍ଲିଚିଂ ପକେଇକି ଆମେ ସଫା କରିବୁ ଏବଂ ହାଇଟ୍ କରିବୁ, ଆଉ ସେଥିପାଇଁ ମୁଁ ଜଣେଇବା ପାଇଁ ଚାହୁଁଛି କି ପ୍ରକାର ଭାବରେ ତାହା କରିବୁ, ଯାହାଦ୍ୱାରା କି ଆମେ କୂଅ ପାଣି ଯେତେବେଳେ ପାୱାର କଟ୍ ହଉଛି ତାକୁ ଆମେ ଭଲରେ ପିଇ ପାରିବୁ, ଏବଂ ପାୱାର କଟ୍ କି ଏକ୍ସଟ୍ରିମ୍ ୱେଦର ଟାଇମ୍ରେ ଆମେ ତାକୁ ପିଇ ପାରିବୁ। ସେଥିପାଇଁ ମୁଁ ଇନଫର୍ମେସନ ଜଣାଉଛି, ଆଉ ଯଦି ୱାଟକ କିମ୍ବା କୌଣସି ବ୍ୟକ୍ତି ଯଦି ଆକୁ ସମାଧାନ କରିଦେଲେ ଆମେ କୁକୁଡ଼ା ହଁ ଶୁଣ ହେଲା ଏବେ କଣ କରିବୁ ଏବେ ଯେ କୌଣସି